आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବ କହିଲେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଶ୍ୱସ୍ତରୀୟ ଗୁରୁତ୍ୱ ନେଇ କଲେ ଆଲୋଚନା। ଉତ୍ତର କୋରିଆର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ୱାଶିଂ 20 ଉନ୍ମୋଚିତ ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 140 ରନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବ। ଶ୍ରୀ ମୋଦି କହିଛନ୍ତି ଏହି ଯୋଜନାରେ ଆତ୍ମନିର୍ଭରଶୀଳତା, ଗ୍ରାମୀଣ ସଶକ୍ତିକରଣ ଏବଂ କୃଷି ନବସୃଜନର ଏକ ନୂତନ ଯୁଗ ଆରମ୍ଭ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ଦେଶର କୃଷି ବ୍ୟବସ୍ଥାରେ ଦ୍ରୁତ ବିକାଶ ଏବଂ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ 42,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପ ଏବଂ ଯୋଜନାର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ପରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି।
प्रधानमंत्री धन धान्य कृषि योजना और दूसरी दलहन आत्मनिर्भरता मिशन, ये दो योजनाएं भारत के करोड़ों किसानों का भाग्य बदलने का काम करेगी। इन योजनाओं पर भारत सरकार करीब 35,000 करोड़ रुपए से ज्यादा खर्च करने वाली। साथियों, खेती और किसानी हमेशा से हमारी विकास यात्रा का एक प्रमुख हिस्सा रही। बहुत जरूरी होता है कि बदलते समय के साथ खेती किसानी को सरकार का सहयोग मिलता रहे।
ଏନ୍ଡିଏ ଶାସନକାଳରେ ହୋଇଥିବା ସଫଳତା ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଗତ 11 ବର୍ଷ ମଧ୍ୟରେ ଦେଶର କୃଷି ରପ୍ତାନୀ ପ୍ରାୟ ଦ୍ୱିଗୁଣିତ ହୋଇଛି। ସେହିପରି ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ପ୍ରାୟ 90 ନିୟୁତ ମେଟ୍ରିକ୍ ଟନ୍ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସବୁ ବର୍ଷଗୁଡ଼ିକରେ ଫଳ ଓ ପନିପରିବା ଉତ୍ପାଦନ 640 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ବୃଦ୍ଧି ପାଇଛି। ଦେଶ ଆଜି କ୍ଷୀର ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ଏବଂ ଏହା ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଦେଶରେ 6ଟି ନୂତନ ସାର କମ୍ପାନୀ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଗତ 11 ବର୍ଷ ମଧ୍ୟରେ ଚାଷୀମାନଙ୍କୁ 25 କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ସେ କହିଛନ୍ତି ଡାଲିରେ ଆତ୍ମନିର୍ଭରତା ମିଶନ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଦେଶର ଭବିଷ୍ୟତ ପିଢ଼ିକୁ ମଜବୁତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସହିତ ସରକାର କୃଷି ଉପକରଣ ଉପରେ ଜିଏସ୍ଟି ହାର ହ୍ରାସ କରି ଚାଷୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସର୍ବଦା ଚାଷୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ ବୃଦ୍ଧି ଏବଂ ଜଳସେଚନ ସୁବିଧା ଉନ୍ନତି କରିବା ଲକ୍ଷ୍ୟରେ 24,000 କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରାଯାଇଛି। ସେହିପରି 11,440 କୋଟି ଟଙ୍କା ବ୍ୟୟରେ ଡାଲିରେ ଆତ୍ମନିର୍ଭରତା ମିଶନ ଆରମ୍ଭ କରାଯାଇଛି। ଏହା ଡାଲିର ଉତ୍ପାଦକତା ସ୍ତରକୁ ଉନ୍ନତ କରିବା ଏବଂ ଡାଲି ଚାଷ ଅନ୍ତର୍ଗତ କ୍ଷେତ୍ରକୁ ବ୍ୟାପକ କରିବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି, ପଶୁପାଳନ, ମତ୍ସ୍ୟପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 5,450 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ପ୍ରାୟ 815 କୋଟି ଟଙ୍କା ମୂଲ୍ୟର ଅତିରିକ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାମୂହିକ ଭାରତର ଭବିଷ୍ୟତ ଗଠନ ଲାଗି ଦେଶ ପ୍ରଯୁକ୍ତି ବିଦ୍ୟା ନିର୍ମାଣ କ୍ଷେତ୍ରରେ ଅତୁଳନୀୟ ପ୍ରତିଭା ଏବଂ ଜ୍ଞାନକୌଶଳ ପ୍ରଦାନ କରେ। ଆଜି ନୂଆଦିଲ୍ଲୀଠାରେ ଶ୍ରୀ ମୋଦି କ୍ୱାଲକମ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିଷ୍ଟିଆନୋ ଆର୍ ଆମନ୍ଙ୍କ ସହ ସାକ୍ଷାତ ଆଲୋଚନା ଅବସରରେ ଏହା କହିଛନ୍ତି। ଉଭୟ କୃତ୍ରିମ ବୁଦ୍ଧିମତା, ନବସୃଜନ ଏବଂ ଦକ୍ଷତା ଦିଗରେ ଭାରତର ବିକାଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତର ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତା ଅଭିଯାନ ଦିଗରେ କ୍ୱାଲକମ୍ର ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। କ୍ୱାଲକମ୍ ହେଉଛି ଏକ ଆମେରିକୀୟ ବହୁରାଷ୍ଟ୍ରୀୟ ନିଗମ ଯାହା ସେମିକଣ୍ଡକ୍ଟର ଏବଂ ବେତାର ଦୂରସଞ୍ଚାର ଉତ୍ପାଦ ଡିଜାଇନ୍ ଏବଂ ନିର୍ମାଣ ପାଇଁ ବେଶ୍ ଜଣାଶୁଣା। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଏହାର ବିଶ୍ୱସ୍ତରୀୟ ଗୁରୁତ୍ୱ ବିଷୟରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଶ୍ରୀ ଗୋନ୍ଙ୍କୁ ତାଙ୍କ ନୂତନ ଦାୟିତ୍ୱ ପାଇଁ ଶୁଭକାମନା ଜଣାଇଛନ୍ତି। ଶ୍ରୀ ଗୋର୍ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କୁ ମଧ୍ୟ ଭେଟିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୀତିକ ସହଭାଗିତା ଏବଂ ଏହାର ସହଭାଗୀ ପ୍ରାଥମିକତା ଉପରେ ଉଭୟଙ୍କ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଛି। ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଇଏଫ୍ଟିଏ ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ଚଳିତ ମାସ ପ୍ରାରମ୍ଭରୁ କାର୍ଯ୍ୟକାରୀ ହୋଇଛି। ଦେଶର ବାହ୍ୟ ବାଣିଜ୍ୟ ନୀତିରେ ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସ୍ୱିଜରଲ୍ୟାଣ୍ଡ, ନରୱେ, ଆଇସ୍ଲ୍ୟାଣ୍ଡ ଏବଂ ଲିଚେନଷ୍ଟାଇନ୍ ସହିତ ଭାରତର ଏହା ହେଉଛି ପ୍ରଥମ ମୁକ୍ତ ବାଣିଜ୍ୟ ରାଜିନାମା। ଏହି ରାଜିନାମା ଆଗାମୀ 15 ବର୍ଷ ମଧ୍ୟରେ ଭାରତରେ 100 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ନିବେଶ ଏବଂ 10 ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ସରକାରୀ କୁହାଯାଇଛି। ଦେଶର ଅର୍ଥନୈତିକ ଇତିହାସରେ ଏହା ସବୁଠାରୁ ଦୂରଦୃଷ୍ଟିପୂର୍ଣ୍ଣ ବାଣିଜ୍ୟିକ ରାଜିନାମା। ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ କହିଛନ୍ତି ବିଶ୍ୱରେ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଭାରତ ଉଲ୍ଲେଖନୀୟ ପ୍ରଗତି ଏବଂ ସ୍ଥିରତା ପ୍ରଦର୍ଶନ କରିଚାଲିଛି। ଶ୍ରୀ ମିଶ୍ର କହିଛନ୍ତି ଦେଶର ଘରୋଇ ଚାହିଦା ଏବଂ ସାମଗ୍ରିକ ଅର୍ଥନୈତିକ ବ୍ୟବସ୍ଥା ଯୋଗୁଁ ବିଶ୍ୱ ଜିଡିପି ଅଭିବୃଦ୍ଧିର ପ୍ରାୟ 1/5 ଯୋଗଦାନ କରିବାକୁ ପ୍ରସ୍ତୁତ ରହିଛି। ପୁନେଠାରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଜାତିସଂଘ ଏବଂ ଅନ୍ୟ ଦେଶମାନଙ୍କ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଦେଶ ପ୍ରାଥମିକତା ଦେଇଛି। ନାଗରିକଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିରପେକ୍ଷ ଏବଂ ସନ୍ତୁଳିତ ଚୁକ୍ତିନାମାକୁ ସୁନିଶ୍ଚିତ କରିବା ଲାଗି ଭାରତ ସର୍ବଦା ପ୍ରାଧାନ୍ୟ ଦେଇଛି। କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଆଧାର ସକ୍ଷମ ଡିଜିଟାଲ୍ ପରିଚୟ ପ୍ରଣାଳୀ ଏବଂ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ୍ ସେବା ପ୍ରଦାନ ପ୍ରଣାଳୀରେ ପରିବର୍ତ୍ତନ ଆଣିଛି। ଶ୍ରୀ ସିଂ ନୂଆଦିଲ୍ଲୀଠାରେ ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନର ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଡକ୍ଟର ସିଂ କହିଛନ୍ତି ସ୍ୱଚ୍ଛତା ଏବଂ ଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ଉପକରଣ ପାଲଟିଛି। ସିକିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଆଜି ସିକିମ୍ର ବର୍ଦାଙ୍ଗରେ ସିକିମ୍ ପ୍ରେରଣାସ୍ଥଳରେ 70 ଫୁଟ ଉଚ୍ଚ ଜାତୀୟ ପତାକାକୁ ଉଦ୍ଘାଟନ କରିଛନ୍ତି। ଏହି ସ୍ମାରକୀ ଜାତୀୟ ପତାକା ଭାରତୀୟ ସେନା, ପର୍ଯ୍ୟଟନ ବିଭାଗ, ସିକିମ୍ ସରକାରଙ୍କ ସହଯୋଗରେ ସ୍ଥାପନ କରାଯାଇଛି। ସିକିମ୍ ପ୍ରେରଣାସ୍ଥଳ ପରିସରରେ ସ୍ଥାନିତ ଏହି ସ୍ମାରକୀ ଜାତୀୟ ପତାକା ରାଷ୍ଟ୍ର ପାଇଁ ଏକତା, ଗର୍ବ ଏବଂ ସମ୍ମାନର ପ୍ରତୀକ ଭାବରେ ଦଣ୍ଡାୟମାନ ହୋଇଛି। ଉତ୍ତର କୋରିଆର ରାଷ୍ଟ୍ରପତି କିମ୍ ଜୋଙ୍ଗ୍ ଉନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମରିକ ପ୍ୟାରେଡ୍ରେ ଦେଶର ଅତ୍ୟାଧୁନିକ ଏବଂ ଆନ୍ତଃମହାଦେଶୀୟ ଶକ୍ତିଶାଳୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଫସଙ୍ଗ୍ 20 ଉନ୍ମୋଚିତ ହୋଇଛି। ଗତକାଲି ଅନୁଷ୍ଠିତ ପ୍ୟାରେଡ୍ରେ ରୁଷ ସୁରକ୍ଷା ପରିଷଦର ଉପସଭାପତି ଦିମିତ୍ରି ମେଦଭେଦେଭ୍ଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉତ୍ତର କୋରିଆର ସବୁଠାରୁ ଶକ୍ତିଶାଳୀ ପରମାଣୁ ରଣନୀତିକ ଅସ୍ତ୍ର ଭାବରେ ଜଣାଶୁଣା ହ୍ୱାସଙ୍ଗ୍ 20 ଆମେରିକାର ପ୍ରମୁଖ ସ୍ଥଳୀଗୁଡ଼ିକୁ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରହିଛି। ମେକ୍ସିକୋରେ ବନ୍ୟା ଓ ଭୂସ୍କଳନ ଯୋଗୁଁ 27 ଜଣଙ୍କର ମୃତ୍ୟୁ ଘଟିଛି। କେତେକ ଅଞ୍ଚଳରେ ଘର, ଯାନବାହନ ଏବଂ ପୋଲ ଭାସିଯିବା ସୂଚନା ମିଳିଛି। ପୂର୍ବ ମେକ୍ସିକୋର ହିଡାଲ୍ଗୋ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବହୁସଂଖ୍ୟାରେ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଯାତାୟତ ବିଚ୍ଛିନ୍ନ ହୋଇଛି। ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସିନ୍ବାଉମ୍ ରିଲିଫ୍ କାର୍ଯ୍ୟ ପାଇଁ 5,400 କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। 3,300 ନୌସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି। ପୁଏବ୍ଲା ରାଜ୍ୟରେ ଖରାପ ପାଗ ଯୋଗୁଁ 80,000 ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ନୂଆଦିଲ୍ଲୀରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ 4 ୱିକେଟ୍ ବିନିମୟରେ 140 ରନ୍ ସଂଗ୍ରହ କରିଛି। ଆଜି ସନ୍ଧ୍ୟାରେ ଖେଳ ଶେଷ ହେବା ବେଳକୁ ସାଇ ହୋପ୍ 31 ରନ୍ ଏବଂ ଟେଭିନ୍ ଇମ୍ଲାଚ 14 ରନ୍ କରି ଅପରାଜିତ ଅଛନ୍ତି। ଭାରତ ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁଭମନ୍ ଗିଲ୍ ଚମତ୍କାର ଶତକ ବଳରେ 5 ୱିକେଟ୍ ବିନିମୟରେ 508 ରନ୍ କରି ତା'ର ଇନିଂସ ଘୋଷଣା କରିଥିଲା। ଜୟସ୍ୱାଲ 175 ରନ୍ କରି ଆଉଟ୍ ହୋଇଥିଲେ। ଆଇସିସି ମହିଳା ଏକଦିବସୀୟ କ୍ରିକେଟ୍ ବିଶ୍ୱକପ୍ରେ ଇଂଲଣ୍ଡ ଦଳ 9 ୱିକେଟ୍ ହରାଇ 253 ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ପାଇଁ 254 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। କଲମ୍ବୋର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଇଂଲଣ୍ଡର ନାଟ୍ ସାଇବର୍ ବ୍ରଣ୍ଟ ସର୍ବାଧିକ 117 ରନ୍ ସଂଗ୍ରହ କରିଛନ୍ତି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନ ଚାଷୀଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିବ କହିଲେ ପ୍ରଧାନମନ୍ତ୍ରୀ। ଆମେରିକା ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଶ୍ୱସ୍ତରୀୟ ଗୁରୁତ୍ୱ ନେଇ କଲେ ଆଲୋଚନା। ଉତ୍ତର କୋରିଆର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହ୍ୱାସଙ୍ଗ 20 ଉନ୍ମୋଚିତ ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ 4 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 140 ରନ୍। ସମ୍ବାଦ ଶେଷ ହେଲା।